ମୁନୁ ବେହେରା କହୁଛି ଏକୋଇଶ ନମ୍ବର ୱାର୍ଡରୁ ଏକୋଇଶ ନମ୍ବର ୱାର୍ଡରୁ ଶକ୍ତି ବିହାର ଟୁରୁ କହୁଛି ଆମର ଆଜ୍ଞା ଏଠି ଯୋଉ ଭାରତୀ ସିଂହର ଗଳି ସେଇ ଭାରତୀ ସିଂହରୁ ଭାରତୀ ସିଂହର ଗଳିଠୁ ଚର୍ଚ୍ଚ ଗଳି ସେଇ ଗଳି ଭିତରେ ରାସ୍ତାଘାଟକୁ ଅଳିଆ ଗାଡି ବିଲକୁଲ ବି ଆସୁନି ରାସ୍ତାଘାଟ ସଫେଇ କରିବା ପାଇଁ ବି ଝାଡୁ ଦ୍ୱାରା ଆସୁନାହାନ୍ତି ଡ୍ରେନ୍ ଜମା ହେଇକି ରହୁଛି ଏଠି ଯେହେତୁ ଅଙ୍ଗନବାଡ଼ିଟେ ଅଛି ଛୋଟ ଛୋଟ ପିଲାମାନେ ପାଠ ପଢୁଛନ୍ତି ବର୍ଷା ଦିନ ଆମର ଡେଙ୍ଗୁ ହେବାର ସମ୍ଭାବନା ଅଛି ଦୟାକରି ୟା ଉପରେ କିଛି ପଦକ୍ଷେପ ନିଅନ୍ତୁ ଆମେ ଉପକୃତ ରହିବୁ।